ଚିତ୍ର ଅଠର ମରି କରି ଉଠିଲେ। ଯୀଶୁର ଶତ୍ରୁମାନେ ଭାବିଲେ ଯେ ସେମାନେ ତାକେ ମାରିଦେଲେ, ମାତ୍ର ସେଇଟା ସମ୍ଭବ ନେଇସେ। ଯୀଶୁ ଛକି କାଟ ଉପରେ ମରିଗଲା ପଛେ ତାଙ୍କର ବନ୍ଧୁବାନ୍ଧବ ମାନେ ତାଙ୍କର ମୁର୍ଦାଲକେ ନେଇ କରି ଗୋଟେ ଗୁଫା ଭିତରେ ରଖିଲେ। ସେ ଗୁଫାର ବାଟ ଦୁଆରେ ଗୋଟେ ବଡ଼ ପଖନା ଟେକିଦେଲେ। ଦୁଇ ଦିନ ଗଲା, ତିନ ଦିନର ଦିନେ ଯୀଶୁ ମଲାଠାନୁ ଉଠିଲେ। ଯେତେବେଳେ କେତେଟା ମ୍ୟାଜି ଟୁକିଲ ସେ ଗୁଫା ପାଖକେ ଆସିଲେ, ଦେଖିଲେ ଯେ ସେ ଗୁଫାର ବାଟ ଦୁଆରେ ଥିବା ବଡ଼ ପଖନା ଉନ୍ଲି ଯାଇଛି ଆର୍ ଯୀଶୁ ପଲେଇ ଯାଇଛନ୍। ଦୁଇଟା ସ୍ୱର୍ଗଦୂତ ସେମାନକେ କହିଲେ ଯେ ସେ ଇନେ ଆର୍ ନାଇଁ ନା, ସେ ଉଠିକରି ଗଲେ ନା। ଯୀଶୁ ଯେତେବେଳେ ମଲାଠାନୁ ଉଠିଲେ ଆର୍ ଦେଖେଇ ଦେଲେ ଯେ ସେ ହଉଛନ୍ ମହାପ୍ରଭୁ। ଯୀଶୁ ଆଜି ପତେ ବଞ୍ଚିଛନ୍ ଆର୍ ସବୁଦିନ କାଜେ ବଞ୍ଚିଥିବେ। ସେ ଶୟତାନ ଠାନ୍ନୁ ଆର୍ ମରଣ ଠାନ୍ନୁ ବଲବାନ ହେ।